ଜୟ ହୋ ପ୍ରଭୁ ଶ୍ରୀରାମଙ୍କର ନାମ ସ୍ମରଣ କଲେ ଯେତିକି ପାପ କ୍ଷୟ ହେଇଯାଏ, ଜଣେ ସାଧାରଣ ମଣିଷ ତା 14 ଜନ୍ମରେ ମଧ୍ୟ ସେତିକି ପାପ କରିନଥାଏ। ହୃଦୟରୁ ସମସ୍ତେ ଥରେ କୁହନ୍ତୁ ଜୟ ଶ୍ରୀରାମ।
କାହିଁ ରାମ ରାମ ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା ସୀତା ପରି ସତୀ ନାହିଁ। କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା ସୀତା ପରି ସତୀ ନାହିଁ। ଲକ୍ଷ୍ମଣ ପରାୟ ଭାଇ ଜଗତେ ମିଳିବେ ନାହିଁ, ହନୁମାନ ପରି ଭକ୍ତ ଗୋଟିଏରେ ଗୋଟେ ସେଇ। କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା 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 ପରି ସତୀ ନାହିଁ।
ଜୟ ଶ୍ରୀରାମ। ରାମାୟଣ ଏହି ଶିକ୍ଷା ଦିଏ, ଜୀବନରେ ଆମେ ରାମ ହବା ରାବଣ ହବା, ମା ହବା ତ କୌଶଲ୍ୟା ଭଳିଆ ହବା, ବାପା ହବା ତ ଦଶରଥଙ୍କ ଭଳିଆ ହବା, ଭାଇ ହବା ତ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ପରି ହବା, ଆଉ ବୀର ହବା ତ ରାମଙ୍କ ପରି ହବା।
କୌଶଲ୍ୟା ପରାୟ ମାତା ଅକର୍ମେ ଦେବୁ ବିଧାତା, ଦଶରଥ ପରି ପିତା ତବୁରେ ଭାଗ୍ୟ ବିଧାତା। କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା ସୀତା ପରି ସତୀ ନାହିଁ। ଭରତ ପରାୟ ଭାଇ ଜଗତେ ମିଳିବେ ନାହିଁ, ସବରି ପରି ତପସ୍ୱୀ ଗୋଟିଏରେ ଗୋଟେ ସେହି। କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା ସୀତା ପରି ସତୀ ନାହିଁ।
ସୀତାଙ୍କୁ ଠାବ କରିବାକୁ ଯାଇ ରାମ ଲକ୍ଷ୍ମଣ ଯେତେବେଳେ ସୁଗ୍ରୀବଙ୍କ ପାଖରେ ପହଞ୍ଚିଲେ, ସୁଗ୍ରୀବ କିଛି ଅଳଙ୍କାର ଆଣି ଦେଖେଇଲେ ଏବଂ କହିଲେ ଏହା ଆପଣଙ୍କର କି? ପାଉଁଜି ଚିହ୍ନିଲେ, ଚୁଡ଼ି ଚିହ୍ନିଲେ, କିନ୍ତୁ କାନଫୁଲକୁ ଜାଣିପାରିଲେନି ଲକ୍ଷ୍ମଣ ଭାଉଜଙ୍କର, କାରଣ ସେ କେବେ ଭାଉଜଙ୍କର ମୁହଁ ଦେଖିନଥିଲେ। ଇଏ ହେଉଛି ସମ୍ପର୍କ।
ସୁଗ୍ରୀବ ପରାୟ ବନ୍ଧୁ ଜଗତେ ମିଳିବେ ନାହିଁ, ଜଟାୟୁ ପରାୟ ପକ୍ଷୀ ଗୋଟିଏରେ ଗୋଟେ ସେହି। କାହିଁ ରାମ କାହିଁ ରାମ ରାମ ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା ସୀତା ପରି ସତୀ ନାହିଁ। ମନ୍ଦୋଦରୀ ପରି ପତ୍ନୀ ଜଗତେ ମିଳିବେ ନାହିଁ, ରାବଣକୁ ଧର୍ମ କଥା ବୁଝେଇଥିଲେ ଯେ ସେହି। କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ, କାହିଁ ସୀତା କାହିଁ ସୀତା ସୀତା ପରି ସତୀ ନାହିଁ।
ମୃତ୍ୟୁଶଯ୍ୟାରେ କୁମ୍ଭକର୍ଣ୍ଣ ବିଭୀଷଣକୁ ଡାକି ପଚାରିଲେ, ତୁ ଶତ୍ରୁର ପକ୍ଷ ନେଲୁ, ଆଜି ଆମ ବଂଶ ବୁଡ଼ିଗଲା, ଆମ ରାଜ୍ୟ ସରିଗଲା, କିନ୍ତୁ ଏତିକି ଜାଣିଥା ତୁ ଏଇଠି ରଜା ହବୁ, କିନ୍ତୁ ତୋର କେହି ପ୍ରଜା ନଥିବ, କାରଣ ଭାଇ ସାଙ୍ଗରେ ଭାଇ ରହିବା କଥା, ଭାଇ ଶତ୍ରୁର ନୁହଁ।
ରାବଣ ପରାୟ ଶତ୍ରୁ ଜଗତେ ମିଳିବେ ନାହିଁ, କର୍ମ ଲଙ୍ଘନ କଲାରୁ ସେହି। କାହିଁ ରାମ ସୀତା କାହିଁ ସୀତା ସୀତା ପରି ସତି ନାହିଁ ତ୍ରିଜଟା ପରାଏ ମାତା ଜଗତେ ମିଳିବେ ନାହିଁ ଜାଣିଥା ଅଶୋକ ବନରେ ରହି ସୀତାଙ୍କୁ ଜଗିଲେ ସେଇ କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ କାହିଁ ସୀତା କାହିଁ ସୀତା ସୀତା ପରି ସତି ନାହିଁ
ହରି ବୋଲ। ମୃତ୍ୟୁ ଶଯ୍ୟାରେ ରାବଣଙ୍କୁ ଯାଇ ଲକ୍ଷ୍ମଣ ପଚାରିଲେ, ହେ ଦଶାନନ, ତମେ ଜ୍ଞାନରେ ବୁଦ୍ଧିରେ ସମ୍ପତ୍ତିରେ ବୟସରେ ସବୁଥିରେ ମୋ ଭାଇଠାରୁ ଶ୍ରେଷ୍ଠ, ହେଲେ ତମେ ହାରିଗଲ କେମିତି? ରାବଣ ଚମତ୍କାର ଉତ୍ତର ଦେଲେ, କହିଲେ, ରାମ ସହିତ ତା ଭାଇ ଥିଲା, ଆଉ ମୋ ସହିତ ମୋ ଭାଇ ନଥିଲା।
ବିଭୀଷଣ ପରି ଭକ୍ତ ଜଗତେ ମିଳିବେ ନାହିଁ, ଅଯୋଧ୍ୟା ପରି ନଗରୀ କାହିଁ ସୀତା ସୀତା ପରି ସତି ନାହିଁ। ହରେ କୃଷ୍ଣ ହରେ ରାମ ହଜୁଠାରେ ମୂଢ଼ ମନ ହବ ସିନ୍ଧୁ ପାରି କରି ଦେବେ ପ୍ରଭୁ ଭଗବାନ। କାହିଁ ରାମ କାହିଁ ରାମ 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 ପରି ରାଜା ନାହିଁ କାହିଁ ସୀତା 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 ପରି ସତି।